ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, ଏସ୍ଡିଏ ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ୍ ଫୋନ, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ରୋମରୁ ଲୁଥରଙ୍କ ମୃତକତା ଭାଗ 3। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆଉଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ରୋମରୁ ଲୁଥରଙ୍କ ମୃତକତା ଭାଗ 3। ଭାଗ 1, ଭାଗ 2 ଆମେ ଆଲୋଚନା କରିସାରିଛେ କିପରି ଲୁଥର ପବିତ୍ର ଶାସ୍ତ୍ର ବାଇବଲ ଜାଣିଲା ପରେ ସେ ରୋମରୁ ପୃଥକ ହେଉଛନ୍ତି ତାହା ବିଷୟରେ ଆମେ ବିଶେଷ ଭାବରେ ଶିକ୍ଷା କରୁଛୁ। ଯେପରି ରୋମନ୍ ଚର୍ଚ୍ଚରେ ଶିକ୍ଷାଦାନ ଏବଂ ଧାର୍ମିକ ବ୍ୟକ୍ତିମାନେ ଇଣ୍ଡଲିଜେନ୍ସ ତତ୍ତ୍ୱକୁ ବିରୋଧ କରିଥିଲେ ଏବଂ ସେଠାରେ ଅନେକ ଥିଲେ ଯେଉଁମାନେ ଉଭୟ କାରଣ ଏବଂ ପ୍ରକାଶନର ବିପରୀତ ଭାବନାରେ ବିଶ୍ୱାସ ନ କରୁଥିଲେ। କୌଣସି ପ୍ରେରଲଟ ଏହି ଅପରାଧୀ ଟପିକ୍ ବିରୁଦ୍ଧରେ ସ୍ୱର ଉତ୍ତେଜନ କରିବାକୁ ସାହସ କଲେ ନାହିଁ, କିନ୍ତୁ ମନୁଷ୍ୟର ମନ ବିବ୍ରତ ଓ ଅଶାନ୍ତ ହୋଇଯାଉଥିଲା ଏବଂ ଅନେକ ଉତ୍ସାହର ସହିତ ପଚାରିଲେ ଯେ ଈଶ୍ୱର ତାଙ୍କ ଚର୍ଚ୍ଚ ଶୁଦ୍ଧତା ପାଇଁ କିଛି ସାଧନ ମାଧ୍ୟମରେ କାର୍ଯ୍ୟ କରିବେ ନାହିଁ। ଲୁଥର ଯଦିଓ ତଥାପି ସବୁଠାରୁ କଷ୍ଟଦାୟକ ପପିଷ୍ଟ ଇଣ୍ଟେଲିଜେନ୍ସ ମଙ୍ଗର୍ସଙ୍କ ନିନ୍ଦନୀୟ ଅନୁମାନରେ ଉଭୟ ହୋଇପାରିଥିଲେ, ତାଙ୍କର ଅନେକ ମଣ୍ଡଳୀ କ୍ଷମା ପ୍ରମାଣପତ୍ର କିଣିଥିଲେ ଏବଂ ସେମାନେ ଶୀଘ୍ର ସେମାନଙ୍କର ପାଲକଙ୍କ ନିକଟକୁ ଆସିବାକୁ ଲାଗିଲେ। ସେମାନଙ୍କର ବିଭିନ୍ନ ପାପ ସ୍ୱୀକାର କଲେ ଏବଂ କ୍ଷମା ହେବାର ଆଶା କଲେ, କାରଣ ସେମାନେ ଅନୁତାପ କରୁଥିଲେ ଏବଂ ସଂସ୍କାର ଆଣିବାକୁ ଚାହୁଁଥିଲେ। କିନ୍ତୁ ଅନୈତିକ କାରଣରୁ ଲୁଥର ସେମାନଙ୍କୁ କ୍ଷମା କରିବାକୁ ମନା କରିଦେଇଥିଲେ ଏବଂ ସେମାନଙ୍କୁ ଚେତାବନୀ ଦେଇଥିଲେ ଯେ ଯଦି ସେମାନେ ଅନୁତାପ ନ କରନ୍ତି ଏବଂ ସେମାନଙ୍କ ଜୀବନର ସଂସ୍କରଣ କରନ୍ତି ତେବେ ସେମାନେ ସେମାନଙ୍କର ପାପର ବିନଷ୍ଟ ହେବେ। ଅତ୍ୟଧିକ ଦ୍ୱନ୍ଦ୍ୱରେ ସେଟଲର୍କୁ ମରାମତି କଲେ ଯେ ସେମାନଙ୍କର ସ୍ୱୀକାରକାରୀ ତାଙ୍କ ପ୍ରମାଣପତ୍ରକୁ ମନା କରିଦେଇଥିଲେ ଆଉ କେତେକ ସାହସର ସହିତ ସେମାନଙ୍କ ଟଙ୍କା ଫେରସ୍ତ କରିବାକୁ ଦାବି କଲେ। ଭଜା ଜାଗରେ ରାଗରେ ଭରିଗଲା। ସେ ଅତ୍ୟନ୍ତ ଭୟଙ୍କର ଅବିଶ୍ୱାସ ଉଚ୍ଚାରଣ କରିଥିଲେ, ଜନତା ମଇଦାନରେ ନିଆଁ ଲଗାଇ ଦେଇଥିଲେ ଏବଂ ଘୋଷଣା କରିଥିଲେ ଯେ ତାଙ୍କର ସମସ୍ତ ପବିତ୍ର ଧର୍ମକୁ ପୋଡ଼ିଦେବା ପାଇଁ ସେ ପୋପଙ୍କଠାରୁ ଏକ ଆଦେଶ ପାଇଛନ୍ତି। ସତ୍ୟର ଚମ୍ପିଅନ୍ ଭାବରେ ଲୁଥର ବର୍ତ୍ତମାନ ତାଙ୍କ କାର୍ଯ୍ୟର ସାହସର ସହିତ ପ୍ରବେଶ କଲେ। ତାଙ୍କ ସ୍ୱର ନମ୍ରରୁ ଆନ୍ତରିକତା ସହିତ ଶୁଣାଗଲା। ସେ ଲୋକମାନଙ୍କ ଆଗରେ ପାପର ଆପଦିତଜନକ ଚରିତ୍ର ସ୍ଥାପନ କରିଥିଲେ ଏବଂ ସେମାନଙ୍କୁ ଶିକ୍ଷା ଦେଇଥିଲେ ଯେ ନିଜ ଦୋଷ ଦ୍ୱାରା ମନୁଷ୍ୟର ଦୋଷ କମିବା କିମ୍ବା ଦଣ୍ଡକୁ ବଞ୍ଚିବା ଅସମ୍ଭବ ଅଟେ। ଈଶ୍ୱରଙ୍କ ପବିତ୍ର, ଈଶ୍ୱରଙ୍କ ପ୍ରତି ଅନୁତାପ ଏବଂ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ବ୍ୟତୀତ ଅନ୍ୟ କିଛି ପାପୀକୁ ରକ୍ଷା କରିପାରିବ ନାହିଁ। ଖ୍ରୀଷ୍ଟଙ୍କ ଅନୁଗ୍ରହ କ୍ରୟ କରାଯାଇପାରିବ ନାହିଁ। ଏହା ଏକ ମାଗଣା ଉପହାର। ସେ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ ଯେ ଇଣ୍ଟେଲିଜେନ୍ସ କିଣନ୍ତୁ ନାହିଁ, ବରଂ କୃଷବିଦ୍ଧ ମୁକ୍ତିଦାତାଙ୍କୁ ବିଶ୍ୱାସରେ ଦେଖିବା ପାଇଁ, ପରିତ୍ରାଣକୁ ସୁରକ୍ଷିତ ରଖିବା ପାଇଁ ଅପମାନ ଏବଂ ଅନୁତାପ ଦ୍ୱାରା ବୃଥା ଅନେଶ୍ୱନରେ ସେ ନିଜର ଯନ୍ତ୍ରଣାଦାୟକ ଅନୁଭୂତ ବିଷୟରେ ଜଣାଇଲେ ଏବଂ ନିଜ ଶ୍ରୋତାମାନଙ୍କୁ ଆଶ୍ୱାସନା ଦେଲେ ଯେ ନିଜଠାରୁ ଦୂରେଇ ଯାଇ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ସେ ଶାନ୍ତି ଏବଂ ଆନନ୍ଦ ପାଇଲେ। ଯେହେତୁ ଟ୍ରେଟେଜଲ୍ ତାଙ୍କର ଟପିକ୍ ଜାରି ରଖିଥିଲେ ଏବଂ ଲୁଥର ଏହି କାନ୍ଦୁଥିବା ଅପବ୍ୟବହାର ବିରୁଦ୍ଧରେ ଅଧିକ ପ୍ରଭାବଶୀଳ ବିରୋଧ କରିବାକୁ ସ୍ଥିର କରିଥିଲେ, ଖୁବ୍ ଶୀଘ୍ର ଏକ ଉତ୍ସବ ପ୍ରଦାନ କରାଯାଇଥିଲା। ବଟନବର୍ଗରେ ଦୁର୍ଗର ଚର୍ଚ୍ଚରେ ଅନେକ ରିସ୍କ ରହିଥିଲା, ଯାହାକି କିଛି ପବିତ୍ର ଦିନରେ ଲୋକଙ୍କ ନିକଟରେ ପ୍ରଦର୍ଶିତ ହୋଇଥିଲା ଏବଂ ସେହି ଚର୍ଚ୍ଚକୁ ଯାଇ ସ୍ୱୀକାର କରିଥିବା ସମସ୍ତଙ୍କୁ ପାପର ସମ୍ପୂର୍ଣ୍ଣ କ୍ଷମା ପ୍ରଦାନ କରାଯାଇଥିଲା। ସେହି ଅନୁଯାୟୀ ଏହି ଦିନରେ ବହୁ ସଂଖ୍ୟାରେ ଲୋକ ସେଠାରେ ପହଞ୍ଚିଥିଲେ। ଏହି ଉତ୍ସବଗୁଡ଼ିକ ମଧ୍ୟରୁ ଅନ୍ୟତମ ସମସ୍ତ ସାଧୁଙ୍କ ପର୍ବ ପକ୍ଷେଇ ଆସୁଥିଲା। ପୂର୍ବଦିନ ଲୁଥର ପୂର୍ବରୁ ଚର୍ଚ୍ଚକୁ ଯାଉଥିବା ଜନତାଙ୍କ ସହ ଯୋଗ ଦେଇ ନିଜ ଦ୍ୱାନ୍ଦରେ ଇଣ୍ଟେଲିଜେନ୍ସ ତତ୍ତ୍ୱ ବିରୁଦ୍ଧରେ 25ଟି ପ୍ରସ୍ତାବ ଥିବା ଏକ କାଗଜ ପୋଷ୍ଟ କରିଥିଲେ। ପରଦିନ ବିଶ୍ୱବିଦ୍ୟାଳୟରେ ଏହି ଏଥିସଗୁଡ଼ିକୁ ରକ୍ଷା କରିଥିବାକୁ ସେ ଇଚ୍ଛା ପ୍ରକାଶ କରନ୍ତି। ଯେଉଁମାନେ ସେମାନଙ୍କ ଉପରେ ଆକ୍ରମଣ କରିବା ଉଚିତ ମନେ କରିବେ, ତାଙ୍କର ପ୍ରସ୍ତାବଗୁଡ଼ିକ ସର୍ବଭାରତୀୟ ଦୃଷ୍ଟି ଆକର୍ଷଣ କରିଥିଲେ। ସେଗୁଡ଼ିକ ପାତା ଗଲା ଏବଂ ପୂର୍ଣ୍ଣ ପାତା ଗଲା ଏବଂ ପ୍ରତ୍ୟେକ ଦିଗରେ ପୁନରାବୃତ୍ତି ହେଲା। ବିଶ୍ୱବିଦ୍ୟାଳୟ ଏବଂ ସମଗ୍ର ସହରରେ ବଡ଼ ଉତ୍ସାହ ସୃଷ୍ଟି ହୋଇଥିଲା। ଏହି ବିଷୟବସ୍ତୁ ଦ୍ୱାରା ଏହା ଦର୍ଶାଉଥିଲା ଯେ ପାପର କ୍ଷମା ପ୍ରଦାନ କରିବାର କ୍ଷମତା ଏବଂ ଏହାର ଦଣ୍ଡକୁ କ୍ଷମା କରିବାର କ୍ଷମତା ପୋପ୍ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ନିକଟରେ କରାଯାଇ ନାହିଁ। ସମଗ୍ର ବିଶ୍ୱ ଏକ ପ୍ରହସନ ଥିଲା। ଲୋକଙ୍କ ଅନ୍ଧବିଶ୍ୱାସ ଉପରେ ଖେଳାଇ ଟଙ୍କା ଲୁଟିବା ପାଇଁ ଏକ କଲକୃତି, ଏହାର ମିଥ୍ୟା ପ୍ରବୃତ୍ତି ଉପରେ ବିଶ୍ୱାସ କରୁଥିବା ସମସ୍ତଙ୍କର ଆତ୍ମାକୁ ନଷ୍ଟ କରିବା ପାଇଁ ଶୈତାନର ଏକ ଉପକରଣ। ଏହା ମଧ୍ୟ ସ୍ପଷ୍ଟ ଭାବରେ ଦର୍ଶାଇ ଯାଇଥିଲା ଯେ ଖ୍ରୀଷ୍ଟଙ୍କ ସୁସମାଚାର ହେଉଛି ଚର୍ଚ୍ଚର ସବୁଠାରୁ ମୂଲ୍ୟବାନ ଧନ ଏବଂ ଏଥିରେ ପ୍ରକାଶିତ ଈଶ୍ୱରଙ୍କ କୃପା ଯେଉଁମାନେ ଅନୁତାପ ଏବଂ ବିଶ୍ୱାସ ଦ୍ୱାରା ଏହାକୁ ଖୋଜନ୍ତି ସେମାନଙ୍କୁ ମୁକ୍ତ ଭାବରେ ପ୍ରଦାନ କରାଯାଉଥିଲା ବା କରାଯାଇଥାଏ। ଲୁଥରଙ୍କ ବିଷୟବସ୍ତୁ ଆଲୋଚନାକୁ ଚ୍ୟାଲେଞ୍ଜ କରୁଥିବା, କିନ୍ତୁ ଚ୍ୟାଲେଞ୍ଜକୁ କେହି ଗ୍ରହଣ କରିବାକୁ ସାହସ କଲେ ନାହିଁ। ସେ ଯେଉଁ ପ୍ରଶ୍ନଗୁଡ଼ିକ ପ୍ରସ୍ତାବ ଦେଇଥିଲେ ତାହା କିଛି ଦିନ ମଧ୍ୟରେ ସମସ୍ତ ଜର୍ମାନୀ ମଧ୍ୟରେ ବ୍ୟାପି ଯାଇଥିଲା ଏବଂ କିଛି ସପ୍ତାହ ମଧ୍ୟରେ ସେମାନେ ସମଗ୍ର ଖ୍ରୀଷ୍ଟ ଧର୍ମରେ ଶବ୍ଦ କରିଥିଲେ ବା ଉଚ୍ଚାରଣ କରିଥିଲେ। ଅନେକ ଉତ୍ସର୍ଗୀକୃତ ରୋମାନିଷ୍ଟ ଯେଉଁମାନେ ଚର୍ଚ୍ଚରେ ପ୍ରଚଳିତ ଭୟଙ୍କର ଅଧର୍ମ ଦେଖିଥିଲେ ଏବଂ ଦୁଃଖ କରିଥିଲେ, କିନ୍ତୁ ଏହାର ପ୍ରଗତିକୁ କିପରି ଗିରଫ କରାଯିବ ତାହା ଜାଣିନଥିଲେ। ଈଶ୍ୱରଙ୍କ ସ୍ୱରକୁ ଚିହ୍ନି ଆନନ୍ଦରେ ପ୍ରସ୍ତାବଗୁଡ଼ିକ ପଢ଼ିଥିଲେ। ସେମାନେ ଅନୁଭବ କଲେ ଯେ ରୋମ୍ର ଦୃଶ୍ୟରୁ ବାହାରୁଥିବା ଦୁର୍ନୀତିର ଦୃଢ଼ ଗତିରେ ଆସୁଥିବା ଜୁଆରକୁ ଧରିବା ପାଇଁ ପ୍ରଭୁ ଦୟାଳୁ ଭାବରେ ତାଙ୍କ ହାତ ରଖିଥିଲେ। ରାଜକୁମାର ଏବଂ ମେଜିଷ୍ଟ୍ରେଟ୍ମାନେ ଗୁପ୍ତ ଭାବରେ ଆନନ୍ଦିତ ହେଲେ, ଯେ ଅହଙ୍କାରୀ ଶକ୍ତି ଉପରେ ଏକ ଚେକ୍ ଦିଆଯିବା ଯାହା ଏହାର ନିଷ୍ପତ୍ତିରୁ ଆବେଦନ କରିବାର ଅଧିକାରକୁ ପ୍ରତ୍ୟାଖ୍ୟାନ କରିଛି। କିନ୍ତୁ ପାପ ପ୍ରେମୀ ଏବଂ ଅନ୍ଧବିଶ୍ୱାସୀ ଜନତା ଭୟଭୀତ ହୋଇ ପଡ଼ିଥିଲେ, ଯେହେତୁ ସେମାନଙ୍କୁ ଉଭୟ ଶାନ୍ତି କରିଦେଇଥିଲା। ବନ୍ଧୁ, ଚତୁର ଉପଶାପ ଅପରାଧକ ମଞ୍ଜୁର କରିବା କାର୍ଯ୍ୟରେ ବାଧ୍ୟପ୍ରାପ୍ତ ହେଲା ଏବଂ ସେମାନଙ୍କର ଲାଭ ବିପଦରେ ପଡ଼ିଥିବାର ଦେଖି କ୍ରୋଧିତ ହେଲେ ଏବଂ ସେମାନଙ୍କ ବାହାନକୁ ସମର୍ଥନ କରିବାକୁ ରାଲି କଲେ। ସଂସ୍କାରଙ୍କୁ ଭେଟିବାକୁ ଚିକ୍ତ ଅଭିଯୋଗକାରୀ ଥିଲେ। କେହି କେହି ତାଙ୍କ ଶୀଘ୍ର ଅଭିନୟ କରିବା ଏବଂ ପ୍ରେରଣା ଦେବା ଅଭିଯୋଗ କରିଥିଲେ। ଅନ୍ୟମାନେ ତାଙ୍କୁ ଅନ୍ୟମାନଙ୍କର ଅଭିଯୋଗ କରିଥିଲେ ଯେ ସେ ଈଶ୍ୱରଙ୍କ ନିର୍ଦ୍ଦେଶିତ ନୁହନ୍ତି, କିନ୍ତୁ ଗର୍ବ ଏବଂ ଅଗ୍ରଗତିରୁ କାର୍ଯ୍ୟ କରୁଛନ୍ତି। ସେ ଉତ୍ତର ଦେଲେ, କିଏ ଜଣେ ନାହିଁ, ଜଣେ ବ୍ୟକ୍ତି ଚୁତିକ କୌଣସି ନୂତନ ଧାରଣା ଦେଇଥାଏ, ଯାହାକି ଗର୍ଭର କୌଣସି ଦୃଶ୍ୟ ନଥାଏ ଏବଂ ରୋମାଞ୍ଚକର ଗଡ଼ା ହେବାର ଅଭିଯୋଗ ନଥାଏ। ବନ୍ଧୁ, ଖ୍ରୀଷ୍ଟ ଏବଂ ସମସ୍ତ ଶହୀଦମାନଙ୍କୁ କାହିଁକି ହତ୍ୟା କରାଗଲା? କାରଣ ସେମାନେ ସେହି ସମୟର ଜ୍ଞାନର ଗର୍ଭିତ ପ୍ରତିବନ୍ଧୀମାନେ ହେଉଥିଲେ ଏବଂ ପ୍ରାଚୀନ ମତାମତ ଗୁଡ଼ିକର ଉପଦେଶ ଗୁଡ଼ିକର ନମ୍ରତାର ସହିତ ପରାମର୍ଶ ନକରି ସେମାନେ ନୂତନତ୍ୱକୃତ ଉଜ୍ଜନ କଲେ, ଉନ୍ନତ କଲେ। ବନ୍ଧୁ, ପୁନର୍ବାର ସେ ଘୋଷଣା କଲେ, ଏହିପରି ମୁଁ ଯାହା କରିବି ତାହା ମନୁଷ୍ୟର ଚଡ଼ୁତାର ଚତୁରତା ଦ୍ୱାରା ନୁହେଁ, ବରଂ ଈଶ୍ୱରଙ୍କ ପରାମର୍ଶ ଦ୍ୱାରା କରାଯିବ। ଯଦି କାର୍ଯ୍ୟଟି ଈଶ୍ୱରଙ୍କର, ତେବେ କିଏ ଏହାକୁ ବନ୍ଦ କରିବ? ଯଦି ତାହା ନୁହେଁ, କିଏ ଏହାକୁ ଆଗକୁ ନେଇପାରିବ? ମୋର ଇଚ୍ଛା ନା ସେମାନଙ୍କର ନା ଆମର, କିନ୍ତୁ ହେ ପରମ ପିତା, ତୁମର ଇଚ୍ଛା ଯାହା ସ୍ୱର୍ଗରେ ଅଛି ତାହା ହଉ। ବନ୍ଧୁ, ଯଦିଓ ଲୁଥର ତାଙ୍କ କାର୍ଯ୍ୟ ଆରମ୍ଭ କରିବା ପାଇଁ ଈଶ୍ୱରଙ୍କ ଆତ୍ମା ଦ୍ୱାରା ପ୍ରଭାବିତ ହୋଇଥିଲେ, କିନ୍ତୁ ସେ କୌଣସି ତ୍ୱନ୍ଦ ବିନା ଏହାକୁ ଆଗକୁ ବଢ଼ାଇବା ଉଚିତ ନୁହେଁ। ତାଙ୍କ ଶତ୍ରୁମାନଙ୍କର ଅପମାନ, ତାଙ୍କର ଉଦ୍ଦେଶ୍ୟର ଭୁଲ ଉପସ୍ଥାପନା ଏବଂ ତାଙ୍କ ଚରିତ୍ର ଏବଂ ଉଦ୍ଦେଶ୍ୟ ଉପରେ ସେମାନଙ୍କର ଅନ୍ୟାୟ ଏବଂ ମନ୍ଦ ପ୍ରତିଫଳନ ଏକ ପ୍ରବଳ ବନ୍ୟା ପରି ତାଙ୍କ ଉପରେ ଆସିଲା ଏବଂ ସେଗୁଡ଼ିକ ପ୍ରଭାବହୀନ ନଥିଲା। ସେ ଆତ୍ମବିଶ୍ୱାସ ଅନୁଭବ କରିଥିଲେ ଯେ ଉଭୟ ଚର୍ଚ୍ଚରେ ଏବଂ ବିଦ୍ୟାଳୟରେ ଲୋକମାନଙ୍କର ନେତାମାନେ ତାଙ୍କ ସହ ସଂସ୍କାର ପାଇଁ ଏକଜୁଟ ହେବେ। ଉଚ୍ଚ ପଦବୀରେ ଥିବା ଲୋକଙ୍କ ଠାରୁ ଉତ୍ସାହର ବାକ୍ୟ ତାଙ୍କୁ ଆନନ୍ଦ ଏବଂ ଭରସା ଦେଇ ପ୍ରେରଣା ଦେଇଥିଲା। ଆଗରୁ ସେ ଚର୍ଚ୍ଚରେ ଏକ ଉଜ୍ଜ୍ୱଳ ଦିନ ଦେଖିବାର ଦେଖିଥିଲେ, କିନ୍ତୁ ଉତ୍ସାହ ଅପମାନ ଏବଂ ନିନ୍ଦାରେ ପରିବର୍ତ୍ତିତ ହେଲା। ଉଭୟ ଚର୍ଚ୍ଚ ଏବଂ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ତିୟସ୍ର ସତ୍ୟତା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲେ, କିନ୍ତୁ ସେମାନେ ଶୀଘ୍ର ଦେଖିଲେ ଯେ ଏହି ସତ୍ୟଗୁଡ଼ିକର ଗ୍ରହଣରେ ବଡ଼ ପରିବର୍ତ୍ତନ ଆସିବ। ଲୋକମାନଙ୍କୁ ଆଲୋକିତ ଏବଂ ସଂସ୍କାର କରିବା ପ୍ରାୟତଃ ରୋମର କର୍ତ୍ତବ୍ୟକୁ ଚୂର୍ଣ୍ଣ କରାଯିବ। ହଜାର ହଜାର ଶତ୍ରୁତ ବର୍ତ୍ତମାନ ତାଙ୍କ ରାଜକୋଷକୁ ପ୍ରବାହିତ କରିବା ବନ୍ଦ କରିବା ଏବଂ ଏହିପରି ଭାବରେ ପପୁ ନେତାଙ୍କ ଅପରତା ଗତା ଏବଂ ବିଳାସପୂର୍ଣ୍ଣତାକୁ ହ୍ରାସ କରିବା। ଅଧିକନ୍ତୁ ଲୋକଙ୍କୁ ଦାୟିତ୍ୱ ପ୍ରାପ୍ତ ପ୍ରାଣୀ ଭାବରେ ଭାବିବା ଏବଂ କାର୍ଯ୍ୟ କରିବା ଶିଖାଇବା, ପରିତ୍ରାଣ ପାଇଁ କେବଳ କ୍ରିଷ୍ଣଙ୍କ ଆଡ଼କୁ ଚାହିଁ ପଣ୍ଟିସ୍ ସିଂହାସନକୁ ଧ୍ୱଂସ କରିଦେବେ ଏବଂ ଶେଷରେ ସେମାନେ ଅଧିକାରକୁ ନଷ୍ଟ କରିଦେବେ। ବନ୍ଧୁ, ଏହି କାରଣରୁ ସେମାନେ ଈଶ୍ୱରଙ୍କ ଟେନ୍ରୋ ଏବଂ ସଯୁକ୍ତ ଜ୍ଞାନକୁ ପ୍ରତ୍ୟାଖ୍ୟାନ କଲେ। ନିଜେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ଏବଂ ସତ୍ୟକୁ ବିରୋଧ କରି ସେମାନଙ୍କ ଆଲୋକିତ କରିବାକୁ ପଠାଇଥିଲେ। ସେ ନିଜକୁ ଦେଖିବା ମାତ୍ରେ ଲୁଥର ଥରି ଉଠିଲେ। ପୃଥିବୀରେ ସବୁଠାରୁ ଶକ୍ତିଶାଳୀ ଶକ୍ତି ବିରୁଦ୍ଧରେ ଜଣେ ବ୍ୟକ୍ତି, ସେ ବେଳେବେଳେ ସନ୍ଦେହ କରୁଥିଲେ ଯେ ସେ ପ୍ରକୃତରେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ ମଣ୍ଡଳୀର ଅଧିକାର ବିରୁଦ୍ଧରେ ଠିଆ କରାଛନ୍ତି କି ନାହିଁ। ସେ ଲେଖିଛନ୍ତି ଏହିପରି, ବନ୍ଧୁ ମୁଁ କିଏ ପୋପ୍ର ମହିମାକୁ ବିରୋଧ କରିବାକୁ କାହା ଆଗରେ ପୃଥିବୀର ରାଜାମାନେ କମ୍ପିତ ହେଲେ। ଏହି 2 ବର୍ଷ ମଧ୍ୟରେ ମୋର ହୃଦୟ କ'ଣ କଷ୍ଟ ଦେଇଥିଲା ଏବଂ କେଉଁ ହତାଶରେ ମୁଁ କ'ଣ ନିରାଶରେ ବୁଡ଼ି ଯାଇଥିଲି ତାହା କେହି ଜାଣିପାରିବ ନାହିଁ। ଏହିପରି ସେ ଲେଖିଥିଲେ। ବନ୍ଧୁ ସମ୍ପୂର୍ଣ୍ଣ ହତାଶ ହେବାକୁ ଛାଡ଼ିନଥିଲେ। ଯେତେବେଳେ ମାନବ ସମର୍ଥନ ବିଫଳ ହେଲା, ବନ୍ଧୁ ସେ ଏକାକୀ ଈଶ୍ୱରଙ୍କ ଆଡ଼କୁ ଚାହିଁଲେ ଏବଂ ଜାଣିଲେ ଯେ ସେ ସେହି ସର୍ବଶକ୍ତିମାନ ବାହୁ ଉପରେ ସମ୍ପୂର୍ଣ୍ଣ ନିରାପଦର ନିର୍ଭର କରିପାରିବେ। ସଂସ୍କାର ଜଣେ ବନ୍ଧୁକୁ ଲୁଥର ଲେଖିଛନ୍ତି ଏହିପରି, ବନ୍ଧୁ ଆମେ ଅଧ୍ୟୟନ କିମ୍ବା ବୁଦ୍ଧି ଦ୍ୱାରା ଶାସ୍ତ୍ରର ବୁଝାମଣା ହାସଲ କରିପାରିବା ନାହିଁ। ତୁମର ପ୍ରଥମ କର୍ତ୍ତବ୍ୟ ହେଉଛି ପ୍ରାର୍ଥନା ଦ୍ୱାରା ଆରମ୍ଭ କରିବା। ପ୍ରଭୁଙ୍କୁ ଅନୁରୋଧ କର, ତାଙ୍କର ମହାନ ଦୟା, ତାଙ୍କର ବାକ୍ୟର ପ୍ରକୃତ ବୁଝାମଣା। ଏହି ଶବ୍ଦଲେଖନ ବ୍ୟତୀତ ଈଶ୍ୱରଙ୍କ ବାକ୍ୟର ଅନ୍ୟ କୌଣସି ଅନୁବାଦକ ନାହାନ୍ତି, ଯେହେତୁ ସେ ନିଜେ କହିଛନ୍ତି ସମସ୍ତଙ୍କୁ ଈଶ୍ୱରଙ୍କ ବିଷୟରେ ଶିକ୍ଷା ଦିଆଯିବ। ନିଜ ପରିଶ୍ରମରୁ ନିଜ ବୁଝାମଣାରୁ କିଛି ଆଶା କରନ୍ତୁ ନାହିଁ ବନ୍ଧୁ ବୋଲି ସେ ଲେଖିଲେ। କେବଳ ଈଶ୍ୱର ଉପରେ ଭରସା କରନ୍ତୁ ଏବଂ ତାଙ୍କ ଆତ୍ମାଙ୍କ ପ୍ରଭାବରେ ଚାଲନ୍ତୁ। ଜଣେ ବ୍ୟକ୍ତିଙ୍କ ବାକ୍ୟ ଉପରେ ଏହାକୁ ବିଶ୍ୱାସ କର ଯାହାର ଅଭିଜ୍ଞାତ ଅଛି। ଯେଉଁମାନେ ସେମାନଙ୍କ ପାଇଁ ଈଶ୍ୱର ସେମାନଙ୍କୁ ଏହି ସମୟ ପାଇଁ ଏକ ସତ୍ୟସତ୍ୟ ଉପସ୍ଥାପନା କରିବାକୁ ଆହ୍ୱାନ କରିଛନ୍ତି, ସେମାନଙ୍କ ପାଇଁ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ମହତ୍ତ୍ୱର ଏକ ଶିକ୍ଷା ଅଛି। ହଁ, ସତ୍ୟଗୁଡ଼ିକ ଶୈତାନର ଶତ୍ରୁତାର ଉତ୍ସାହିତ କରିବ ଏବଂ ସେ ସୃଷ୍ଟି କରୁଥିବା କାହାଣୀକୁ ଭଲ ପାଆନ୍ତି। ମନ୍ଦ ଶକ୍ତି ସହିତ ଦ୍ୱନ୍ଦ୍ୱରେ ବୃଦ୍ଧି ଏବଂ ମହାବୀୟ ଜ୍ଞାନର ଶକ୍ତିଠାରୁ ଅଧିକ କିଛି ଆବଶ୍ୟକ। ଯେତେବେଳେ ଶତ୍ରୁମାନେ ରୀତିନୀତି ଏବଂ ପରମ୍ପରାକୁ କିମ୍ବା ପୋପଙ୍କ ଧାରଣା ଏବଂ ଅଧିକାରକୁ ନିବେଦନ କଲେ, ଲୁଥର ସେମାନଙ୍କୁ କେବଳ ବାଇବେଲ ଏବଂ ବାଇବଲ ସହିତ ଭେଟିଲେ। ଏଠାରେ ଯୁକ୍ତି ଥିଲା ଯାହାକୁ ସେମାନେ ଉତ୍ତର ଦେଇପାରିନଥିଲେ। ତେଣୁ ଆନୁଷ୍ଠାନିକ ଏବଂ ଅନ୍ଧବିଶ୍ୱାସର ଦାସମାନେ ତାଙ୍କ ରକ୍ତ ପାଇଁ ଚିତ୍କାର କଲେ, ଯେପରି ଯେଉଁଦୀମାନେ ଖ୍ରୀଷ୍ଟଙ୍କ ରକ୍ତ ପାଇଁ ଚିତ୍କାର କରିଥିଲେ। ବନ୍ଧୁ ରୋମିଓ ଉତ୍ସାହୀମାନେ କାନ୍ଦିଲେ। ସେ ଜଣେ ଧାର୍ମିକ ଧର୍ମବାଦୀ, ଏତେ ଭୟଙ୍କର ଜଣେ ଧର୍ମବାଦୀଙ୍କୁ 1 ଘଣ୍ଟା ଅଧିକ ବଞ୍ଚିବାକୁ ଅନୁମତି ଦେବା ଚର୍ଚ୍ଚ ବିରୁଦ୍ଧରେ ଦେଶର ଅଟେ ତାଙ୍କ ପାଇଁ ତଦକ୍ଷତ ନିର୍ମାଣ କରାଯାଉ। କିନ୍ତୁ ଲୁଥର ସେମାନଙ୍କୁ କ୍ରୋଧିତ ଶିକାର ନଥିବା ତାଙ୍କ ପାଇଁ ଈଶ୍ୱରଙ୍କ ଏକ କାର୍ଯ୍ୟ ଥିଲା ଏବଂ ତାଙ୍କୁ ସୁରକ୍ଷା ଦେବା ପାଇଁ ସ୍ୱର୍ଗଦୂତମାନଙ୍କୁ ପଠାଗଲା। ଅନେକ ତଥାପି ଯେଉଁମାନେ ଲୁଥରଙ୍କ ଠାରୁ ବହୁମୂଲ୍ୟ ଆଲୋକ ଅନୁଗ୍ରହଣ କରୁଥିଲେ ସେମାନେ ଶୈତାନର କ୍ରୋଧର ବସ୍ତୁ ହୋଇଥିଲେ ଏବଂ ସତ୍ୟ ପାଇଁ ନିର୍ଭୟରେ ନିର୍ଯାତନା ମୃତ୍ୟୁ ଭୋଗିଲେ। ଲୁଥରଙ୍କ ଶିକ୍ଷା ସମଗ୍ର ଜର୍ମନୀ ଚିନ୍ତା ମନର ଧ୍ୟାନ ଆକର୍ଷଣ କଲା। ବନ୍ଧୁ ଲୁଥରଙ୍କ ବିଷୟରେ ଆମେ ଆଗକୁ ଅଧିକ ଜାଣିବା, ତାହେଲେ ଚାଲନ୍ତୁ ଆମେ ସେହି ସର୍ବଶକ୍ତି ପରମେଶ୍ୱରଙ୍କଠାରେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଲୁଥରଙ୍କ ବିଷୟରେ, ଯେପରି ଲୁଥର ସାହସ ନେଇ ପ୍ରଭୁଙ୍କ ବାକ୍ୟ ପ୍ରଚାର କରିଥିଲେ, ସେହିପରି ଆମମାନଙ୍କୁ ଶକ୍ତିରେ ବୁଦ୍ଧିରେ ଜ୍ଞାନରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷରେ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ହେ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ପ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ହେଉଛି ତୁମେ ଗ୍ରହଣ କର। ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকনা আডভেন্টিজ মিডিয়া সেটর, এসডিএ মিশন কম্পাউন্ড, সাি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিজ মিডিয়া সেটর ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যান্তু, আউ টাইপ করন্তু দ্য ভয়েস অফ হোপ, আউ ডাউনলোড করন্তু। ঈশ্বর আপনার আশীর্বাদ করন্তু। ধন্যবাদ।
বাক্য পঠাই সে সুস্থ।